ଗାନ୍ଧୀଜୀ ପବିତ୍ର ବିଘ୍ନରାଜ ପୂଜନ ଦିବସରେ ଆମ ନିକଟରେ ଇସ୍କନ ଯୋଉ ଭାଇମାନେ ଆମ ନିକଟରେ ଆସି ଉପସ୍ଥିତ ଅଛନ୍ତି, ଆମମାନଙ୍କୁ ମାର୍ଗଦର୍ଶନ କରାଇବେ ଏବଂ ରାଧା କୃଷ୍ଣଙ୍କର ରଚନାବଳୀ ସମ୍ପର୍କରେ ଆମକୁ କିଛି ମାର୍ଗଦର୍ଶନ କରାଇବେ। ତେଣୁ ମୁଁ ନିବେଦନ କରୁଛି ଆଜ୍ଞାଙ୍କୁ, ସେ ଆପଣମାନଙ୍କୁ ମାର୍ଗଦର୍ଶନ କରାଇବେ।
ପିଲାମାନେ ଆମେ 5 ମିନିଟ ନାମ କୀର୍ତ୍ତନ ଟି କରିବା, ଭଗବାନଙ୍କ ନାମ କୀର୍ତ୍ତନ, ଯାହାକି ସାରା ପୃଥିବୀରେ ଆଜି ଆମର ଏଇ ଭାରତୀୟ ସଂସ୍କୃତି ସାରା ପୃଥିବୀରେ ଏଇ ନାମ ପ୍ରଚାର କରାଯାଉଛି। ତେଣୁ ତମେମାନେ ଆମ ସହିତ ନାମ କୀର୍ତ୍ତନ କରିବ, ତାପରେ ଆମେ କଥା କହିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ,
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ,
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ,
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ,
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ,
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ,
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ,
ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ
ହରେ, ହରି ବୋଲ ହରି ବୋଲ ହରି ବୋଲ ହରି ବୋଲ
ଜୟ ଗୌର ହରି ବୋଲ ହରି ବୋଲ।
ପ୍ରଥମେ ଆମେ ଏ ସରସ୍ୱତୀ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ, ଅନ୍ୟାନ୍ୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀବୃନ୍ଦଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଭୁବନେଶ୍ୱର କେନ୍ଦ୍ର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛୁ। ଯେହେତୁ ସେମାନେ ଆମକୁ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି, ଆମେ କିଛି ଆଜିର ଏହି ପୁଣ୍ୟତିଥିରେ ଭଗବାନଙ୍କ ବିଷୟରେ କିଛି କଥା କହିବା ସଙ୍ଗେ ସଙ୍ଗେ ଆମର ଯେଉଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ, ଯାହାକି ଇସ୍କନ ସାରା ପୃଥିବୀରେ ଏଇ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘକୁ ଲୋକମାନେ ପ୍ରାୟ ଜାଣନ୍ତି, ଇସ୍କନ ବୋଲି କହିଲେ ସମସ୍ତେ ଜାଣନ୍ତି, ତାଙ୍କ ବିଷୟରେ ସେଇ ଇସ୍କନ ବିଷୟରେ ମଧ୍ୟ କିଛି ଆମେ କହିବୁ। ପ୍ରଥମେ ଆମର ଯେଉଁ ଇସ୍କନର ଭକ୍ତବୃନ୍ଦ ଆମକୁ ଏଠାରେ ସାହାଯ୍ୟ କରିଛନ୍ତି ଆମର ଏଇ ଭଗବାନ କଥା ପ୍ରଚାର କରିବା ପାଇଁ, ଆମର ଏଇ ପ୍ରଭୁ ହେଉଛନ୍ତି ବିଜୟ ପ୍ରଭୁ, ଯିଏକି ଫୁଡ୍ ଫର୍ ଲାଇଫ୍ ଆମର ଗୋଟେ ପ୍ରୋଗ୍ରାମ୍ ଅଛି ଯାହାକି ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଉଛି। ଆଜି ମଧ୍ୟ ଆପଣମାନଙ୍କ ପାଇଁ ସେ ପ୍ରସାଦ ବ୍ୟବସ୍ଥା କରିଛନ୍ତି। ଏହି ପ୍ରୋଗ୍ରାମ୍ ସରିଲା ପରେ ଆପଣମାନେ ସେ ପ୍ରସାଦ ପାଇବେ। ଆମର ମଝିରେ ଯିଏ ବସିଛନ୍ତି ଶ୍ରୀକ୍ଷିତ ପ୍ରଭୁ, ସିଏ ବିଭିନ୍ନ ଏଇ ଭଗବାନଙ୍କର ନାମ ପ୍ରଚାରରେ, ଭଗବାନଙ୍କର କଥା ପ୍ରଚାରରେ ସେ ନିଜକୁ ବ୍ରତୀ କରିଛନ୍ତି। ବିଭିନ୍ନ ସ୍ଥାନରେ ଭଗବାନ କଥା ପ୍ରଚାରରେ ସେ ସାହାଯ୍ୟ କରନ୍ତି। ଆଜି ସେ ତାଙ୍କର ଗାଡ଼ିରେ ଆମକୁ ସବୁ ଏଇ ଏଇ ବ୍ୟବସ୍ଥା କରିବା ପାଇଁ ସେ ବ୍ୟବସ୍ଥା କରିଛନ୍ତି। ତେଣୁ ଆମେ ସେମାନଙ୍କୁ ପ୍ରଥମେ ଧନ୍ୟବାଦ ଅର୍ପଣ କରୁଛୁ। ତେଣୁ ବର୍ତ୍ତମାନ ତୁମେ ଯେଉଁ ଛୋଟ ପିଲା ସବୁ ଅଛ ଏବଂ ଆମର ଯେଉଁ ସ୍କୁଲର ଯେ ଗୋପବନ୍ଧୁ ସାର୍, ଆମେ ସବୁଦିନେ ଆମର ଏଠି ଶୈଳଶ୍ରୀ ବିହାରରେ ଗୋଟେ ଅଛି ମହାବୀର ମନ୍ଦିର, ରାମଙ୍କର ମନ୍ଦିର, ସେ ମନ୍ଦିରରେ ଆମେ ସବୁ ଶନିବାର ସେଠି ଭଗବାନଙ୍କ ନାମ କୀର୍ତ୍ତନ ଏବଂ ଭଗବାନଙ୍କ କଥା ପ୍ରଚାର କରୁଛୁ, କଥା କୀର୍ତ୍ତନ କରୁଛୁ। ତେଣୁ ଆମେ କଥା ହେଉଥିଲୁ ଯେ କେମିତି ଆମେ ଏଇ ସ୍କୁଲରେ ଭଗବାନ କଥା ପ୍ରଚାର କରିବା। ତେଣୁ ସିଏ କହିଲେ ଠିକ୍ ଅଛି, ଆମେ ସାର୍ଙ୍କ ସହିତ କଥା ହେଇକିରି ଗୋଟେ ଦିନ ଧାର୍ଯ୍ୟ କରିବା। କିନ୍ତୁ ବହୁତ ଦିନ ପରେ ଆଜି ସେଇ ଧାର୍ଯ୍ୟ ଏଇ ଦିନଟି ଧାର୍ଯ୍ୟ ହେଇଥିଲା ଯେଉଁ ଆଜି ସେଇଟା ସମ୍ଭବ ହେଇପାରିଛି। ତେଣୁ ଆମେ ଗୋପବନ୍ଧୁ ସାର୍ଙ୍କୁ ବିଶେଷ ଭାବରେ ଧନ୍ୟବାଦ ଅର୍ପଣ କରୁଛୁ, ଯେହେତୁ ସେ ଏଇ ଯେଉଁ ବ୍ୟବସ୍ଥା ହେଇଛି ସେଥିରେ ସେ ସହଯୋଗ ପ୍ରଦାନ କରିଛନ୍ତି। ତେଣୁ ପିଲାମାନେ ତୁମେ ସବୁ ଷ୍ଟାଣ୍ଡାର୍ଡ଼ 1ରୁ ଷ୍ଟାଣ୍ଡାର୍ଡ଼ 10 ପର୍ଯ୍ୟନ୍ତ ପିଲାମାନେ ଅଛ ଏଠି। ତେଣୁ ଆମେ ଜାଣିବା ତୁମେ ଏଇ ଯେଉଁ ସ୍କୁଲରେ ପଢ଼ୁଛ, ମୋତେ ସାର୍ କହିଥିଲେ ଯେ ପ୍ରଥମେ ତୁମେମାନେ ସବୁ ଯେଉଁ ଭଗବତ ଗୀତା ଶିକ୍ଷା କରିଛ ସେ ଗୀତା ସବୁ ପାଠ କରିବ। 20ଟି ଶ୍ଳୋକ ତୁମେ ସବୁ ପଢ଼ା ଯାଉଛି, କିଏ ମନେ ରଖିଛ ଗୀତା ଶ୍ଳୋକ କିଏ କିଛି ମନେ ରଖିଛନ୍ତି?
ଶୁଭଶ୍ରୀ
କୁହ ସେ ଶ୍ଳୋକ କୁହ ଭଗବତ ଗୀତା
ଶୁଭଶ୍ରୀ ଉତ୍ତିଷ୍ଠ
ଭୁବନେଶ୍ୱରରେ ଆମେ ବହୁତ ଜାଗା ବହୁତ କେତେ ଶିଶୁ ଆମର ଇସ୍କନ ପାଖରେ ମଧ୍ୟ ଗୋଟେ ସରସ୍ୱତୀ ଶିଶୁ ମନ୍ଦିର ଅଛି, ପିଲାମାନେ ସବୁ ଭଗବତ ଗୀତା ଉପରେ ପାଠ କରନ୍ତି। ତେଣୁ ଆମର ଯେଉଁ ସବୁ ବିଭିନ୍ନ ପ୍ରକାର ବିଦ୍ୟା ଅଛି, ସବୁ ବିଦ୍ୟାରେ ଭଗବତ ଗୀତାର ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଯେତେ ବିଦ୍ୟା ମଧ୍ୟରେ ସବୁ ବିଦ୍ୟା ମଧ୍ୟରେ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନ ଯେତେ ବିଦ୍ୟା ଅଛି, ତମେ ସବୁ ବହୁତ ପାଠ ପଢ଼ୁଛ, ସାହିତ୍ୟ, ଗଣିତ, ସାମାଜିକ ଶିକ୍ଷା, ବିଜ୍ଞାନ, ଏଭଳିଆ ଭୂଗୋଳ, ଏସବୁ ବିଭିନ୍ନ ସ୍କୁଲରେ ପାଠ ତୁମର ରହିଛି, ଯେତେ ପାଠ ଅଛି ସବୁ ପାଠ ଭିତରେ ଶ୍ରେଷ୍ଠ ପାଠ ହେଉଛି ଅଧ୍ୟାତ୍ମ ବିଦ୍ୟା ବିଜ୍ଞାନ। ଅଧ୍ୟାତ୍ମ ଏଇ ଯାହା ସବୁ ବିଦ୍ୟା ତମେ ସବୁ ପାଠ ପଢ଼ୁଛ, ସେସବୁ ପ୍ରାୟ ଅଳ୍ପ ବହୁତ ଏଇ ଭୌତିକ ଜଗତ ବିଷୟରେ ଜ୍ଞାନ ଆମେ ପ୍ରାପ୍ତ ହେଉଛେ। ଏ ଭୌତିକ ଜଗତକୁ ବୈଜ୍ଞାନିକମାନେ ପୂର୍ଣ୍ଣ ଭାବରେ ପ୍ରାପ୍ତ ହେଇନାହାନ୍ତି ଜ୍ଞାନ, ସେଥିପାଇଁ ତାଙ୍କର ଗବେଷଣା ଚାଲିଛି, ବିଭିନ୍ନ ପ୍ରକାର ନୂତନ ନୂତନ ଜ୍ଞାନ ଉଦ୍ଭାବନ କରାଯାଉଛି। କିନ୍ତୁ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ ସବୁ ରହିଛି, ସେ ଜ୍ଞାନକୁ ଏପର୍ଯ୍ୟନ୍ତ ଆମର ବୈଜ୍ଞାନିକମାନେ ଜାଣିପାରିନାହାନ୍ତି। କିନ୍ତୁ ଆମର ଶାସ୍ତ୍ରରେ, ବୈଦିକ ଶାସ୍ତ୍ର ସବୁ ଯେଉଁ ରହିଛି, ସେ ଶାସ୍ତ୍ରରେ ସେ ଏ ଭୌତିକ ଜଗତର ଉର୍ଦ୍ଧ୍ୱ ଯେଉଁ ଜ୍ଞାନ ସବୁ ରହିଛି, ସେ ଜ୍ଞାନ ମଧ୍ୟ ଆମର ଶାସ୍ତ୍ରରେ ରହିଛି। ତେଣୁ ଯେତେ ଜ୍ଞାନ ଅଛି, ସବୁ ଜ୍ଞାନ ଭିତରେ ଶ୍ରେଷ୍ଠ ଜ୍ଞାନ ହେଉଛି ଏ ଭୌତିକ ଜଗତ ଉର୍ଦ୍ଧ୍ୱ ବିଷୟରେ ଯେଉଁ ଜ୍ଞାନ ବା ଆତ୍ମା ସମ୍ବନ୍ଧୀୟ ଜ୍ଞାନ। ଆମେ ନିଜେ କିଏ କହିଲେ ସାଧାରଣତଃ ଆମେ ଭାବୁଛେ କ'ଣ, ଏଇ ଶରୀରକୁ ଆମେ ଭାବୁଛେ। ଆମ ବିଷୟରେ ଯଦି ପଚରାଯିବ ଆମେ କିଏ, ତାହେଲେ ଆମେ କ'ଣ କହିବା? ଶୁଭଶ୍ରୀ ଯଦି ପଚରାଯିବ ସେ କିଏ, ତାଙ୍କ ନାଁ କ'ଣ, ସେ କହିବେ ଶୁଭଶ୍ରୀ ବୋଲି। କିନ୍ତୁ ଆମେ ଏ ଶରୀରଠୁ ଅଲଗା, ଆମେ ଏ ଶରୀର ନୁହଁ। ଯେମିତି ଆମେ କହୁଛେ ମୋର ହାତ, ତାହେଲେ ମୁଁ କିଏ, ଏଇଟା ମୋର ହାତ, ତାହେଲେ ମୁଁ କିଏ, ଏଇଟା ମୋର ମସ୍ତିଷ୍କ ବା ମୁଣ୍ଡ, ଏଇଟା ମୋର ଆଖି, ଏ ମୋର କାନ, ଏ ମୋର ନାକ, ତାହେଲେ ମୁଁ କିଏ। ତେଣୁ ମୁଁ ସମ୍ବନ୍ଧୀୟ ଜ୍ଞାନ, ଯାହାକୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବୋଲି କୁହାଯାଉଛି, ସେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ହେଉଛି ଏ ଶରୀରରୁ ଉର୍ଦ୍ଧ୍ୱରେ। ତେଣୁ ସେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେଉଁ ଭଗବତ ଗୀତାରେ ଭଗବାନ କହୁଛନ୍ତି ଅଧ୍ୟାତ୍ମ ବିଦ୍ୟା ବିଜ୍ଞାନ, ଯେତେ ବିଦ୍ୟା ଅଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଆତ୍ମ ସମ୍ବନ୍ଧୀୟ ଜ୍ଞାନ। ଆମେ ଯେଉଁ ପ୍ରଥମେ ମହାମନ୍ତ୍ର କୀର୍ତ୍ତନ କଲେ, ଇଏ ହେଉଛି ଆତ୍ମା ସମ୍ବନ୍ଧୀୟ ଜ୍ଞାନ। ଏଇ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ସେ ବିଷୟରେ ଜ୍ଞାନ ପ୍ରଦାନ କରିପାରିନାହାନ୍ତି। ତେଣୁ ଏଇ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ ପ୍ରଦାନ କରିଛନ୍ତି। ଭଗବତ ଗୀତାରେ ଭଗବାନ ପ୍ରଥମେ ଆତ୍ମା ସମ୍ବନ୍ଧୀୟ କହୁଛନ୍ତି, ଆତ୍ମା କହିଲେ କ'ଣ। ତେଣୁ ଏଇ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଜାଣିବା ପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଗଲେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଯେମିତି ତମେ ସବୁ ଜ୍ଞାନ ପ୍ରାପ୍ତ ହେବା ପାଇଁ ତମର ଗୁରୁଜୀଙ୍କ ପାଖକୁ, ଗୁରୁମାଙ୍କ ପାଖକୁ ଆସୁଛ, ସବୁ ଜ୍ଞାନ ତାଙ୍କ ପ୍ରଣାମ କରୁଛ, ତାଙ୍କଠାରୁ କଥା ଶିଖୁଛ, ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଉଛ, ଏବଂ ତାପରେ ତମେ ସ୍କୁଲ ସାର୍ଟିଫିକେଟ୍ ସବୁ ପାଉଛ। କିଏ ଫାର୍ଷ୍ଟ ଡିଭିଜନ୍ରେ ପାସ୍ କରୁଛନ୍ତି, କିଏ ସେକେଣ୍ଡ ଡିଭିଜନ୍ ପାସ୍ କରୁଛନ୍ତି, ଏଭଳି ଭାବରେ ବିଭିନ୍ନ ସାର୍ଟିଫିକେଟ୍ ତମେ ପ୍ରାପ୍ତ ହେଉଛ। ତେଣୁ ସେହିଭଳି ଭାବରେ ଏଇ ଅଧ୍ୟାତ୍ମ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଅଧ୍ୟାତ୍ମ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ଯିଏକି ଭଗବାନଙ୍କୁ ଜାଣିଛନ୍ତି। ଆମେ ଯେଉଁ ପ୍ରଥମେ ଯେଉଁ ମହାମନ୍ତ୍ର କୀର୍ତ୍ତନ କଲେ, ଇଏ ହେଉଛି ଭଗବାନଙ୍କର ନାମ। ଭଗବାନ ଆଉ ଭଗବାନଙ୍କ ନାମ ଭିତରେ କିଛି ତଫାତ୍ ନାହିଁ। ତେଣୁ ସେଇ ଜ୍ଞାନ ପ୍ରାପ୍ତ ହେବା ପାଇଁ ସବୁ ଆମର ଶାସ୍ତ୍ରରେ ସବୁ ବ୍ୟବସ୍ଥା କରାଯାଇଛି। ତେଣୁ ଆଜି ଏଇ ଶାସ୍ତ୍ର ସମ୍ବନ୍ଧୀୟ ଜ୍ଞାନ ଆମର ଏଇ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ବା ଇସ୍କନ ତରଫରୁ ସାରା ପୃଥିବୀରେ ପ୍ରଚାର କରାଯାଉଛି। ତେଣୁ ଏଇ ସମ୍ବନ୍ଧ ଶାସ୍ତ୍ର ସମ୍ବନ୍ଧୀୟ ଜ୍ଞାନ ଯେତେବେଳେ ଆମେ କହିବା, ଯେହେତୁ ଛୋଟ ପିଲାଠୁ ଅଛନ୍ତି, ଛୋଟ ପିଲାଠାରୁ ବଡ଼ ଲୋକମାନେ ପର୍ଯ୍ୟନ୍ତ ଅଛନ୍ତି, ଗୁରୁଜୀମାନେ ଅଛନ୍ତି, ଗୁରୁମାମାନେ ଅଛନ୍ତି, ତେଣୁ ଆମେ ଶାସ୍ତ୍ରରୁ ସେଇଭଳି ଭାବରେ କିଛି କିଛି ଜ୍ଞାନ ବର୍ତ୍ତମାନ କହିବା। ଅଳ୍ପ ସମୟ ଭିତରେ ଆମର ବର୍ତ୍ତମାନ 11:50 ହେଲା, ଆମେ ଅଧଘଣ୍ଟା ଭିତରେ ସେ ବିଷୟରେ କହିବା। ଯେ ଆମର ଯେଉଁ ଭାଗବତମ୍ ରହିଛି, ଏ ଭଗବତ ଗୀତାରେ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ, ତାକୁ ସଂକ୍ଷେପରେ ଭଗବାନ କହିଛନ୍ତି। ତେଣୁ ତାକୁ ବୁଝିବାକୁ ହେଲେ ବିସ୍ତାର ଭାବରେ ଆମର ଭାଗବତମ୍ରେ ତାକୁ ସବୁ ବର୍ଣ୍ଣନା କରାଯାଇଛି। ଭାଗବତମ୍ର ସପ୍ତମ ସ୍କନ୍ଧର କଥା ଆମେ କହିବା ବର୍ତ୍ତମାନ। ଯେ ଛୋଟ ପିଲା, ତମ ଭଳି ଜଣେ ଛୋଟ ପିଲା ଥିଲେ, ଯିଏ ହେଉଛନ୍ତି ତାଙ୍କ ନାଁ ହେଉଛି ପ୍ରହ୍ଲାଦ। ତମେ ବି ତୁ କିଏ ଜାଣିଛ ପ୍ରହ୍ଲାଦଙ୍କ ବିଷୟରେ? ହାତ ଟେକିଲ କେତେ ଜଣ ଜାଣିଛ? ତେଣୁ ପ୍ରହ୍ଲାଦ ଜଣେ ଥିଲେ ଭାଗବତ ସପ୍ତମ ସ୍କନ୍ଧରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତମ ଭଳି 5 ବର୍ଷର ବାଳକ ଥିଲେ। ତାଙ୍କର ପିତାଙ୍କ ନାଁ ଥିଲା ହିରଣ୍ୟକଶିପୁ। ହିରଣ୍ୟକଶିପୁ ହେଉଛନ୍ତି ଜଣେ ଅସୁର। ଅସୁର ଅର୍ଥ ଯିଏ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ, ସେମାନଙ୍କୁ ଅସୁର କୁହାଯାଉଛି। ଭଗବାନଙ୍କୁ ମାନିବେ ନାହିଁ। ତମେମାନେ ସବୁ ବର୍ତ୍ତମାନ ଗଣେଶଙ୍କର ପୂଜା କରୁଛନ୍ତି, ତେଣୁ ସେଭଳି ଭାବରେ ବିଭିନ୍ନ ଦେବତାମାନେ ଅଛନ୍ତି। ଯେଉଁମାନେ ଦେବତାମାନେ କହିଲେ ଯେ ଭଗବାନଙ୍କର ଅସ୍ତିତ୍ୱକୁ ସ୍ୱୀକାର କରନ୍ତି। ଗଣେଶଙ୍କ ଭିତରେ ଆମର ବ୍ରହ୍ମ ସଂହିତାରେ ବର୍ଣ୍ଣନା କରାଯାଇଛି ଯେ ଯତ୍ ପାଦ ପଲ୍ଲବ ଯୁଗମ ବିନ୍ଧାୟ କୁମ୍ଭ ଦ୍ୱନ୍ଦେ ପ୍ରଣାମ ସମୟ ଶ୍ରବଣାଧିରାଜ ବିଘ୍ନାନ୍ ବିହନ୍ତୁ ମଣମସ୍ୟ ଜଗତ୍ରୟସ୍ୟ ଗୋବିନ୍ଦ ମହାରି ପୁରୁଷନ୍ ତମ ଭଜାମି। ଗଣେଶ ହେଉଛନ୍ତି ବିଘ୍ନ ବିନାଶନ, ବିଘ୍ନ ବିନାଶ କରୁଛନ୍ତି। କଣ ବିଘ୍ନ, କେଉଁ ବିଘ୍ନକୁ ସେ ବିନାଶ କରୁଛନ୍ତି? ଏ ଭୌତିକ ଜଗତର ଏଭଳି ଇଏ ଗୋଟେ ବିଘ୍ନ। ଭୌତିକ ଜଗତରେ ଆମେ ଯେଉଁ ରହିଛେ ଇଏ ହେଉଛି ଗୋଟେ ବିଘ୍ନ, ମାନେ ବାଧା ଆସୁଛି ଭଗବାନଙ୍କୁ ଜାଣିବା ପାଇଁ। ଏ ଭୌତିକ ଜଗତ ଗୋଟେ ବାଧା ପ୍ରଦାନ କରୁଛି, ଯେଉଁଥିପାଇଁ କି ଆମେ ଭଗବାନଙ୍କ ବିଷୟରେ ଜାଣିପାରୁନେ। ତେଣୁ ଯଦି ଆମେ ଗଣେଶଙ୍କର ଶରଣ ଯିବା, ଗଣେଶଙ୍କୁ ଏଇଭଳି ଭାବରେ ପ୍ରାର୍ଥନା କରିବା, ତାହେଲେ ଗଣେଶଜୀ ସେ ବିଘ୍ନକୁ ଦୂର କରିବେ। ତେଣୁ ଏଇ ଯୋଉ ଗଣେଶଙ୍କର ଶରଣରେ ଗଲେ ବିଘ୍ନ ବିନାଶନ କରିବେ, ବୋଲେ ଆମେ ଭଗବାନଙ୍କୁ ଜାଣିପାରିବା। ଗଣେଶଙ୍କୁ ଯଦି ଏଇଭଳି ଭାବରେ ପ୍ରାର୍ଥନା କରିବା ଯେ ସେ ଆମର ବିଘ୍ନ ବିନାଶନ କରନ୍ତୁ, ତାହେଲେ ସେ ଆମକୁ କୃପା କରିବେ, ଯାହାଫଳରେ କି ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁ ଆଜି ଏଇ ଗଣେଶ ସ୍ଥିତିରେ ଆମେ ଗଣେଶଙ୍କ ପାଖରେ ଏତିକି ପ୍ରାର୍ଥନା କରିବା ଯେ ସେ ଆମକୁ କୃପା କରନ୍ତୁ, ଯେଭଳି ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁ ଗଣେଶ ଇତ୍ୟାଦି ଯେତେ ଦେବତାମାନେ ଅଛନ୍ତି, ସମସ୍ତେ ସେଇ ଭଗବାନଙ୍କର ସେମାନେ ସବୁ ବିଭିନ୍ନ ପ୍ରକାର ସେବା କରୁଛନ୍ତି। ଭଗବାନଙ୍କର ଭକ୍ତ ହିସାବରେ ସେମାନେ ସବୁ ପ୍ରକାର କାର୍ଯ୍ୟରେ କାର୍ଯ୍ୟ କରୁଛନ୍ତି, ଭଗବାନଙ୍କ ପାଇଁ ସବୁ ପ୍ରକାର କାର୍ଯ୍ୟ କରୁଛନ୍ତି। ତେଣୁ ଯୋଉ ରହିଛନ୍ତି, ଯୋଉ ଭଗବାନ ଯୋଉ ରହିଛନ୍ତି, ଯୋଉ ଭଗବାନଙ୍କର ଶରଣରେ ଯେଉଁମାନେ ଯିବେ ସେମାନଙ୍କୁ ଦେବତା ବୋଲି କୁହାଯିବ, କିନ୍ତୁ ଭଗବାନଙ୍କର ଶରଣରେ ଯେଉଁମାନେ ଯିବେନି ସେମାନେ ହେଉଛନ୍ତି ଅସୁର। ତେଣୁ ହିରଣ୍ୟକଶିପୁ ସେଇଭଳି ଭାବରେ ଜଣେ ଅସୁର ଥିଲେ, ଯିଏକି ଭଗବାନଙ୍କୁ ମାନୁନଥିଲେ, ସେ ନିଜକୁ ଭଗବାନ ବୋଲି କହୁଥିଲେ। ତେଣୁ କିନ୍ତୁ ତାଙ୍କର ପ୍ରହ୍ଲାଦ ଯେ ତାଙ୍କ ପୁଅ 5 ବର୍ଷର ବାଳକ ହେଲେ ମଧ୍ୟ ସେ ଭଗବାନଙ୍କର ଭକ୍ତ ଥିଲେ। ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହୁଛନ୍ତି, ପ୍ରହ୍ଲାଦ ହେଉଛନ୍ତି ଦୈତ୍ୟାନା ପ୍ରହ୍ଲାଦ ଚାଷ୍ମି ଦୈତ୍ୟାନା, ଦୈତ୍ୟମାନଙ୍କ ଭିତରେ ସିଏ ହେଉଛନ୍ତି ପ୍ରହ୍ଲାଦ। ତେଣୁ ସିଏ ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି ପ୍ରହ୍ଲାଦ। ତେଣୁ ସିଏ ଯେତେବେଳେ ଆସିଥିଲେ ସ୍କୁଲକୁ, ତାଙ୍କର ପିତାମାତା ଛାଡ଼ିଥିଲେ ଗୁରୁକୁଳ, ସେ ସମୟରେ ଗୁରୁକୁଳ ଚାଲିଥିଲା। ଗୁରୁକୁଳ କହିଲେ ପିଲାମାନେ ଯେଉଁ ସ୍କୁଲକୁ ଆସୁଛ, ସ୍କୁଲରେ ପାଠ ସରିକିରି ପୁଣି ଘରକୁ ଚାଲିଯାଉଛ, କିନ୍ତୁ ଗୁରୁକୁଳ କହିଲେ ପିଲାମାନେ ଆସିବେ ସେଇଠି ସ୍କୁଲରେ ରହିବେ, ସେଠି ଖାଇବା ପିଇବା କରିବେ, ସେଇଠି ରହିବେ, ସେଠି ଶୋଇବେ, ସେଇଠି ପାଠ ପଢ଼ିବେ, ସେଇଟା ଗୁରୁକୁଳ କୁହାଯାଉଛି। ତେଣୁ ସେଇ ଗୁରୁକୁଳରେ ଯେତେ ପ୍ରହ୍ଲାଦ ପାଠ ପଢ଼ୁଥିଲେ, 5 ବର୍ଷର ବାଳକ ଥିଲେ ସିଏ, କିନ୍ତୁ ସେ ଭଗବାନଙ୍କର ଭକ୍ତ ଥିଲେ। ତେଣୁ ସେ ଛୋଟ ପିଲାମାନଙ୍କୁ ବସେଇ ଯେତେବେଳେ ତମର ଖାଇବା ଖେଳ ଛୁଟି ହେଉଛି, ଖାଇବା ଛୁଟି ହେଉଛି, ସେଇ ସମୟରେ ସେ ପ୍ରହ୍ଲାଦ ତାଙ୍କର ପିଲା ସାଙ୍ଗ ପିଲାମାନଙ୍କୁ ବସେଇକିରି ସେ ଭଗବାନ କଥା ସବୁ କୁହନ୍ତି। କୌମାର ଆଚରିତ ପ୍ରାଜ୍ଞ ଧର୍ମାନ୍ ଭାଗବତାନ୍ ଇହ ଦୁର୍ଲଭଂ ମାନୁଷଂ ଜନ୍ମମ୍ ତଦପି ଅଧ୍ରୁବମ୍ ଅର୍ଥଦମ୍। କୌମାର ଆଚରିତ ପ୍ରାଜ୍ଞ, ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଏମିତି ନୁହଁ ଯେ ଜଣେ ବୃଦ୍ଧ ହେଲେ ଜଣେ ଭଗବାନଙ୍କ ବିଷୟରେ ଜାଣିବେ। ଛୋଟ ପିଲାରୁ ଏମିତିକି ପ୍ରହ୍ଲାଦ ଯିଏକି ଥିଲେ, ତାଙ୍କ ମାଆଙ୍କର ଗର୍ଭରେ ଥିଲାବେଳେ ମଧ୍ୟ ସେ ଭଗବାନଙ୍କ ବିଷୟରେ ଜାଣିପାରିଥିଲେ। ନାରଦ ମୁନି ଯେତେବେଳେ ଭଗବାନଙ୍କ ବିଷୟରେ କହୁଥିଲେ, ସେତେବେଳେ ସେ ମାଆଙ୍କର ଗର୍ଭରେ ରହିକରି ମଧ୍ୟ ସେ ଭଗବାନ କଥା ଶୁଣିପାରୁଥିଲେ, ବୁଝିପାରୁଥିଲେ। ତେଣୁ ସେ ପାଞ୍ଚ ବର୍ଷ ବାଳକ ହେଲା ବେଳକୁ ସେ ଭଗବାନ ବିଷୟରେ ସବୁକିଛି ଜ୍ଞାନ ପାଇଛନ୍ତି। ତେଣୁ ସେ ଛୋଟ ପିଲାମାନଙ୍କୁ କହୁଥିଲେ ସେ କଥା ଯେ କୌମାର ଆଚରତେ ପ୍ରାଜ୍ଞ ଧର୍ମାନ ଭାଗବତା ନିଜ। ଏଇ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣକୁ କୌଣସି ବୟସର ଦରକାର ନାହିଁ, ଏତିକି ବର୍ଷ ହେଲେ ଜଣେ ଭଗବାନଙ୍କର ବିଷୟରେ ଜାଣିବେ। ଯେମିତି ତମେ ସ୍କୁଲକୁ ଆସୁଛ ମିନିମମ୍ ବୟସ ହେଉଛି 5 ବର୍ଷ, ଆଜିକାଲି ଅବଶ୍ୟ ଯେଉଁ KG ସବୁ ହେଇଗଲାଣି 3 ବର୍ଷ ପିଲାମାନେ ଆସୁଛନ୍ତି, କିନ୍ତୁ 3 ବର୍ଷ ତଳେ ହେଲେ ପିଲାମାନେ ପାଠ ପଢ଼ିବା ପାଇଁ ସକ୍ଷମ ହେବେନି। ତେଣୁ କିନ୍ତୁ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପାଇବା ପାଇଁ କୌଣସି ବୟସ ସୀମା ନାହିଁ। ଏମିତିକି ମାତୃଗର୍ଭରେ ରହିକି ମଧ୍ୟ ପ୍ରହ୍ଲାଦ ଭଗବାନଙ୍କ ବିଷୟରେ ସେ ଶୁଣିପାରୁଥିଲେ, ବୁଝିପାରୁଥିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ସ୍କୁଲରେ ଯେତେବେଳେ ପିଲାମାନଙ୍କୁ କହୁଥିଲେ ଭଗବାନଙ୍କ ବିଷୟରେ ଯେ କୌମାର ଆଚରତେ ପ୍ରାଜ୍ଞ ଧର୍ମାନ ଭାଗବତା ନିହ, ଭାଗବତ ଧର୍ମ ଯେଉଁ ରହିଛି ସେ ଭାଗବତ ଧର୍ମକୁ ଜଣେ ଛୋଟ ପିଲାବେଳୁ ମଧ୍ୟ ଜାଣିପାରିବ ବା ଆଚରଣ କରିପାରିବ। କାହିଁକି ଆମେ କହିବା ଛୋଟ ପିଲାବେଳୁ କାହିଁକି ଇଏ କରିବା ନା, ପ୍ରହ୍ଲାଦ କହୁଛନ୍ତି ଯେ ଦୁର୍ଲଭଂ ମାନୁଷଂ ଜନ୍ମ, ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭ, ବହୁତ ଜନ୍ମ ପାର ହେଇକିରି ଜଣେ ମାନବ ଜନ୍ମ ପାଉଛି, ଏବଂ ଆମେ କହିପାରିବାନି କିଏ କେତେ ବର୍ଷ ବଞ୍ଚିବ। ଅଧ୍ରୁବମ ଅର୍ଥତମ ଅଧ୍ରୁବମ, ଆମେ କହିପାରିବାନି କିଏ କେତେ ବର୍ଷ ବଞ୍ଚିବ, କାହାର ମଧ୍ୟ ଆଜି ମଧ୍ୟ ମୃତ୍ୟୁ ହେଇଯାଉଛି, ତେଣୁ କିଏ କମ୍ ବୟସରେ ମଧ୍ୟ ମୃତ୍ୟୁ ବରଣ କରୁଛି ବା ମରିଯାଉଛି, କିଏ ଅଧିକ ବୟସରେ ମରୁଛି, ଆମେ କହିପାରିବାନି କିଏ କେତେ ବର୍ଷ ବଞ୍ଚିବେ। ତେଣୁ ଏଇ ଯେଉଁ ପ୍ରହ୍ଲାଦ କହୁଛନ୍ତି ଯେ ଇଏ ହେଉଛି ଅଧ୍ରୁବମ, ଆମେ କହିପାରିବାନି କିଏ ଆମେ କେତେ ବର୍ଷ ବଞ୍ଚିବା, ତେଣୁକରି ଆମେ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଯେତେ ଶୀଘ୍ର କୁମାର ଅବସ୍ଥାରୁ ବା 5-6 ବର୍ଷରୁ ଜଣେ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପାଇବା ପାଇଁ ଚେଷ୍ଟା କରିବା କଥା। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପ୍ରହ୍ଲାଦ ତାଙ୍କର ସାଙ୍ଗ ବାଳକମାନଙ୍କୁ ଦେଉଛନ୍ତି, ସେ ସମୟରେ ତେଣୁ ଯେତେବେଳେ ପ୍ରହ୍ଲାଦ ଯେତେବେଳେ ଏଇ ଜ୍ଞାନ ସବୁ ତାଙ୍କର ସାଙ୍ଗମାନଙ୍କୁ ଦେଉଛନ୍ତି, ସେ ସମୟରେ ତାଙ୍କର ସାର୍ ଯିଏ ଥିଲେ, 2 ଜଣ ସାର୍ ଥିଲେ ତାଙ୍କର, ଗୁରୁଜୀ ଯେମିତି ତମର ଅଛନ୍ତି ସେମିତି ତାଙ୍କର 2 ଜଣ ଗୁରୁଜୀ ଥିଲେ, ତାଙ୍କ ନାଁ ହେଉଛି ଷଣ୍ଢ ଏବଂ ଅମର୍ତ୍ତ, ଏଇ 2 ଜଣ ଗୁରୁଜୀ ଥିଲେ ତାଙ୍କର। ତେଣୁ ସେମାନେ ସାର୍ 2 ଜଣ ଦେଖିଲେ ଯେ ହିରଣ୍ୟକଶିପୁ ସେ ହେଉଛନ୍ତି ରାଜା, ସମଗ୍ର ପୃଥିବୀର ରାଜା ସେ ଥିଲେ। ଆମର ଯେମିତି ବର୍ତ୍ତମାନ ଗଣତନ୍ତ୍ର ହେଇଯାଇଛି, ଗଣତନ୍ତ୍ର କହିଲେ ବର୍ତ୍ତମାନ ଆଉ ଆମର କେହି ରାଜା ନାହାନ୍ତି, ଆମର ବର୍ତ୍ତମାନ କିଏ ଅଛନ୍ତି, ଭାରତର କିଏ ସର୍ବଶ୍ରେଷ୍ଠ ରାଜା ବା ରାଜକୀୟ ରାଜ ଶାସନ କରୁଛନ୍ତି, କିଏ ଶାସନ କରୁଛନ୍ତି, କିଏ ଭାରତର ସର୍ବଶ୍ରେଷ୍ଠ ଶାସକ, କିଏ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ, ରାଷ୍ଟ୍ରପତି, ରାଷ୍ଟ୍ରପତି ମଧ୍ୟ ଶାସନ କରୁଛନ୍ତି, ରାଷ୍ଟ୍ରପତିଙ୍କ ନାମ କ'ଣ, ସେଇଭଳି ଭାବରେ ଏବେ ଆମର ଗଣତନ୍ତ୍ର ଶାସନ ଚାଲିଛି, ରାଷ୍ଟ୍ରପତି ରହୁଛନ୍ତି, ପ୍ରଧାନମନ୍ତ୍ରୀ ରହୁଛନ୍ତି, ଏଭଳି ଭାବରେ ବିଭିନ୍ନ ମନ୍ତ୍ରୀମାନେ ସବୁ ରହୁଛନ୍ତି, କିନ୍ତୁ ସେ ସମୟରେ ରାଜତନ୍ତ୍ର ଚାଲିଥିଲା, ରାଜା ହେଉଛନ୍ତି ଶ୍ରେଷ୍ଠ, ତେଣୁ ସେ ରାଜା ହେଉଛନ୍ତି କିଏ, ହିରଣ୍ୟକଶିପୁ ସେ ସମୟରେ ରାଜା ଥିଲେ। ତେଣୁ ସେ ସାର୍ 2 ଜଣ କ'ଣ କଲେ, ଯେହେତୁ ହିରଣ୍ୟକଶିପୁ କହିଛନ୍ତି ଯେ ହରିଙ୍କ ବିଷୟରେ ଭଗବାନଙ୍କ ବିଷୟରେ କିଛି କୌଣସି ଜ୍ଞାନ ଦିଆହେବ ନାହିଁ, ଯାହା ଜ୍ଞାନ ଦିଆହେବ ହିରଣ୍ୟକଶିପୁ ହେଉଛନ୍ତି ଏଇ ସମଗ୍ର ପୃଥିବୀର ସିଏ ହେଉଛନ୍ତି ରାଜା, ସିଏ ହେଉଛନ୍ତି ଭଗବାନ, ଏଇଭଳି ଜ୍ଞାନ ପ୍ରଦାନ କରିବା ପାଇଁ ସେ କହିଥିଲେ। ତେଣୁକରି ଯେତେବେଳେ ପ୍ରହ୍ଲାଦ ଯେଉଁ ସାଙ୍ଗମାନଙ୍କ ସହିତ ଯେତେବେଳେ ଭଗବାନଙ୍କ ହରିଙ୍କ ବିଷୟରେ କହିଲେ, ସେତେବେଳେ ସିଏ ତାଙ୍କର ସାର୍ ମାନେ ଡରିଗଲେ, କହିଲେ ହିରଣ୍ୟକଶିପୁ ରାଜା କହିଛନ୍ତି ହରିଙ୍କ ବିଷୟରେ ମନା କରିବା କହିଛି, ମନା କରିଛନ୍ତି କହିବା ପାଇଁ, ହରିଙ୍କ କଥା କହିବା ପାଇଁ ମନା କରିଛନ୍ତି, ଭଗବାନ ବିଷୟରେ ମନା କରିଛନ୍ତି କହିବା ପାଇଁ। ତେଣୁ ହିରଣ୍ୟକଶିପୁଙ୍କ ପାଖକୁ ସେ ତାଙ୍କ ପୁଅକୁ ନେଇଗଲେ, ପ୍ରହ୍ଲାଦକୁ ନେଇଗଲେ। ତେଣୁ ପ୍ରହ୍ଲାଦକୁ ଯେତେବେଳେ ହିରଣ୍ୟକଶିପୁ ପଚାରିଲେ, ତୁମେ କ'ଣ ଶ୍ରେଷ୍ଠ ଶିକ୍ଷା କରିଛ, ତୁମର ବିଭିନ୍ନ ସବୁ ଶିକ୍ଷା ଅଛି, ତୁମର ବିଭିନ୍ନ ସବୁ ସବଜେକ୍ଟ ଅଛି, ବିଭିନ୍ନ ସବଜେକ୍ଟ ରହିଛି, ସବୁ ଇତିହାସ ଭୂଗୋଳ ଇତ୍ୟାଦି ବିଭିନ୍ନ ସବଜେକ୍ଟ ରହିଛି, ସବୁଠାରୁ ଶ୍ରେଷ୍ଠ ଜ୍ଞାନ କ'ଣ ତାଙ୍କ ପିତା ପଚାରିଲେ ପ୍ରହ୍ଲାଦ, ସବୁଠାରୁ ଶ୍ରେଷ୍ଠ ଜ୍ଞାନ କେଉଁଟା। ତେଣୁ ସବୁଠାରୁ ଶ୍ରେଷ୍ଠ ଜ୍ଞାନ କ'ଣ ପ୍ରହ୍ଲାଦଙ୍କୁ ପଚାରିଲେ ହିରଣ୍ୟକଶିପୁ ତାଙ୍କର ପିତା। ତେଣୁ ହିରଣ୍ୟକଶିପୁଙ୍କୁ ଯେତେବେଳେ ପଚାରିଲେ, ହିରଣ୍ୟକଶିପୁ ଯେତେବେଳେ ପଚାରିଲେ ତାଙ୍କ ପୁଅଙ୍କୁ ଯେ କ'ଣ ତମେ ଯେଉଁ ପାଠ ପଢ଼ିଲା ଭିତରେ କ'ଣ ସବୁ ଶ୍ରେଷ୍ଠ ଜ୍ଞାନ ଶ୍ରେଷ୍ଠ ପାଠ କେଉଁଟା, ତେଣୁ ପ୍ରହ୍ଲାଦ ତାଙ୍କୁ କହିଛନ୍ତି ଯେ ସବୁଠାରୁ ଶ୍ରେଷ୍ଠ ଜ୍ଞାନ ହେଉଛି ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନଂ ବନ୍ଦନମ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତି ପୁଂସାର ପିତା ବିଷ୍ଣୁ ଭକ୍ତିଶ୍ଚେ ନବଲକ୍ଷଣ କ୍ରିୟତେ ଭଗବତୀ ଅଧା ତନ୍ମନ୍ୟେ ଅଧିତମ ଉତ୍ତମ। ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ଯେଉଁ ରହୁଛି ସେଇଟା ହେଉଛି ସବୁଠାରୁ ଶ୍ରେଷ୍ଠ ଜ୍ଞାନ। ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ହେଉଛି ଶ୍ରେଷ୍ଠ ଜ୍ଞାନ, ଏବଂ ସେଇ ଜ୍ଞାନ କେମିତି ଆମେ ପାଇବା ନା ଏଇ ଭକ୍ତି ମାଧ୍ୟମରେ ପାଇବା। ଭକ୍ତି କ'ଣ ନା ଭକ୍ତିର ଏଇଠି ନଅଟି ଅଙ୍ଗ ଅଛି, ଶ୍ରବଣ, ତମେ ସବୁ ବର୍ତ୍ତମାନ ଶ୍ରବଣ କରୁଛ ଭଗବାନଙ୍କ ବିଷୟରେ, ତେଣୁ ଏଇଭଳି ଭାବରେ ଜଣେ ଶ୍ରବଣ କଲେ ତାପରେ ଆସ୍ତେ ଆସ୍ତେ ସେ ଭଗବାନ କଥା କୀର୍ତ୍ତନ କରିପାରିବ, ଭଗବାନ କଥା କହିପାରିବ ସେ। ଯଦି ଆମେ ଭଗବାନ କଥା ଶ୍ରବଣ କରିନେ ଭଗବାନ କଥା କହିପାରିବା ନାହିଁ। ତେଣୁ ଭଗବାନ କଥା ଯେତେବେଳେ ଆମେ କହୁଛେ ଶ୍ରବଣ କୀର୍ତ୍ତନ ହେଉଛି, ତାପରେ ଯେତେବେଳେ ସମୟ ମିଳୁଛି ଆମେ ଭଗବାନ କଥା ସ୍ମରଣ କରିପାରିବା। ଭଗବାନ କଥା ଶ୍ରବଣ କରିବା ପାଇଁ ପ୍ରଥମେ ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଗଲେ ଆମେ ତାଙ୍କଠାରୁ ଭଗବାନ କଥା ଶ୍ରବଣ କରିପାରିବା। ତେଣୁ ଭଗବାନ କଥା ଯେଉଁମାନେ ଶ୍ରବଣ କରୁଛନ୍ତି ସେମାନେ ଭବିଷ୍ୟତରେ ସେମାନେ ଭଗବାନ କଥା କହିପାରିବେ। ଏଇଭଳି ଭାବରେ ଭଗବାନଙ୍କର ଭକ୍ତି ଯେଉଁ ରହିଛି ସେ ହେଉଛି ନଅ ପ୍ରକାର ଭକ୍ତିର ଅଙ୍ଗ ସବୁ ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ପ୍ରହ୍ଲାଦ କହିଲେ ତାଙ୍କର ପିତା ହିରଣ୍ୟକଶିପୁଙ୍କୁ, ସେତେବେଳେ ତାଙ୍କର ପିତା ବହୁତ ରାଗିଗଲେ ହିରଣ୍ୟକଶିପୁ, ବହୁତ ରାଗିକିରି ତାଙ୍କର ଶିକ୍ଷକ ଯେଉଁ ଅଛନ୍ତି ସାର୍ ମାନେ ଅଛନ୍ତି ତାଙ୍କୁ କହିଲେ ଯେ ତମେ ଏ କ'ଣ ଜ୍ଞାନ ଦେଇଛ ଶିକ୍ଷା ଦେଇଛ, ମୁଁ ତମକୁ କହିଥିଲି ଯେଉଁ ଆମର ବର୍ତ୍ତମାନ ସବୁ ପାଠ ଯେଉଁ ପଢ଼ା ହେଉଛି ସାମ ଦାନ ଦଣ୍ଡ ଭେଦ ଏ ବିଭିନ୍ନ ପ୍ରକାର ଜ୍ଞାନ ସବୁ ଅର୍ଥନୀତିକି ଯୁଦ୍ଧ ନୀତି ରାଜନୀତି ଏସବୁ ବିଷୟରେ ପାଠ ପଢ଼ିବା ପାଇଁ ସେ କହିଥିଲେ। ତେଣୁ ସେ ତାଙ୍କର ସାର୍ ମାନଙ୍କ ଉପରେ ରାଗିକିରି ତେଣୁ ଚାଲିଛି ହଉଛି ତେଣୁ ଏଇଭଳି ଭାବରେ ଯେତେବେଳେ ତାଙ୍କର ପ୍ରହ୍ଲାଦ ଯେତେବେଳେ ତାଙ୍କର ପିତା ହିରଣ୍ୟକଶିପୁ ବହୁତ ବିରକ୍ତ ହେଲେ ତାଙ୍କ ସାର୍ ମାନଙ୍କ ଉପରେ, ସେତେବେଳେ ତାଙ୍କର ସାର୍ ମାନେ ତାଙ୍କୁ ପ୍ରହ୍ଲାଦକୁ ନେଇକି ପୁଣି ଆଉ ଥରେ ଶିକ୍ଷା ସବୁ ଦେଇଛନ୍ତି। ଆଉ ପୁଣି ଏଇ ଯେଉଁ ଆମର ଅର୍ଥନୀତି ରାଜନୀତି ଦଣ୍ଡନୀତି ଏସବୁ ଯେଉଁ ରହିଛି ସେଇ ଶିକ୍ଷା ପୁଣି ସେ ଦେଇଛନ୍ତି, ଏବଂ ଦେଇସାରିଲା ପରେ ଯେତେବେଳେ ପୁଣି ଥରେ ଯେତେବେଳେ ତାଙ୍କ ପିତା ପାଖକୁ ନେଇଛନ୍ତି ସେ ସମୟରେ ଯେତେବେଳେ ହିରଣ୍ୟକଶିପୁ ପଚାରିଲେ ତା ଭିତରେ ତାହେଲେ କ'ଣ ତମେ ପୁଣି ଆଉ କ'ଣ ତମେ ଶ୍ରେଷ୍ଠ ଶିକ୍ଷା କଲ କ'ଣ ସେ ଶିଖିଲ କ'ଣ, ସେତେବେଳେ ପ୍ରହ୍ଲାଦ କହିଛନ୍ତି ଯେ ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଭଗବାନ, ହରି ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ, ଏବଂ ତାଙ୍କ ବିଷୟରେ ମୁଁ ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇଛି। କାରଣ ହିରଣ୍ୟକଶିପୁ ଭୀଷଣ ରାଗି ଯାଇକିରି ପ୍ରହ୍ଲାଦଙ୍କୁ ମାରିବା ପାଇଁ ବସିଲେ, ପ୍ରହ୍ଲାଦଙ୍କୁ
ପ୍ରଥମେ ଅସ୍ତ୍ରରେ ମାରିବା ପାଇଁ ଖଣ୍ଡାରେ ମାରିବା ପାଇଁ ଚେଷ୍ଟା କଲେ କିନ୍ତୁ ମାରିପାରିଲେ ନାହିଁ। ତାପରେ ତାଙ୍କ ଉପରେ ହାତୀ ଚଢ଼େଇ ଦେଇକି ମାରିବା ପାଇଁ ଚେଷ୍ଟା କଲେ କିନ୍ତୁ ମାରିପାରିଲେ ନାହିଁ। ତାପରେ ସାପ ନେଇ ଛାଡ଼ିଦେଲେ, ସାପ ତାଙ୍କୁ ମାରିବା ପାଇଁ, ସାପ ଦ୍ୱାରା ତାଙ୍କୁ ମାରିବା ପାଇଁ ଚେଷ୍ଟା କଲେ କିନ୍ତୁ ମାରିପାରିଲେ ନାହିଁ। ପୁଣି ପାହାଡ଼ ଉପରୁ ପକେଇ ଦେଇକି ମାରିବା ପାଇଁ ଚେଷ୍ଟା କଲେ ମାରିପାରିଲେ ନାହିଁ। ପୁଣି ନିଆଁରେ ପକେଇକି ମାରିବା ପାଇଁ ଚେଷ୍ଟା କଲେ ନିଆଁରେ ବି ମାରିପାରିଲେ ନାହିଁ। ତେଣୁ ଭଗବାନ ଯଦି ଆମକୁ ରକ୍ଷା କରିବେ, ଆମକୁ କେହି ମାରିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ହିରଣ୍ୟକଶିପୁ ବିଭିନ୍ନ ଚେଷ୍ଟା କରିକିରି ଯେତେବେଳେ ସଫଳ ହୋଇପାରିଲେ ନାହିଁ, ଶେଷରେ ଅନ୍ତିମରେ କହିଲେ ଯେ ତୁମର ଭଗବାନ କେଉଁଠି ଅଛନ୍ତି, ହରି କେଉଁଠି ଅଛନ୍ତି। ତେଣୁ ପ୍ରହ୍ଲାଦ ଯିଏ ଭକ୍ତ ଯିଏ, ସେ ସବୁବେଳେ ଭଗବାନଙ୍କୁ ସବୁଠି ଦର୍ଶନ କରନ୍ତି। ତେଣୁ ପ୍ରହ୍ଲାଦ ଗୋଟେ କୁମ୍ଭକୁ ଦେଖେଇକି, ହିରଣ୍ୟକଶିପୁ ଗୋଟେ କୁମ୍ଭକୁ ଦେଖି ପଚାରିଲେ ଏଠି ହରି ଅଛନ୍ତି। ତେଣୁ ପ୍ରହ୍ଲାଦ କହିଲେ ହଁ ସେଠି ଅଛନ୍ତି। ହିରଣ୍ୟକଶିପୁ ଯେତେବେଳେ ଗୋଟେ ମୁଷ୍ଟିରେ ଗୋଟେ ଆଘାତ କଲା ସେ ଖମ୍ବକୁ, ସେଠି ଭଗବାନ ଆବିର୍ଭାବ ହେଲେ, ନୃସିଂହଦେବ ଆବିର୍ଭାବ ହେଲେ। ତେଣୁ ନୃସିଂହଦେବ ଆବିର୍ଭାବ ହେଇ ହିରଣ୍ୟକଶିପୁକୁ ହତ୍ୟା କଲେ। ତେଣୁ ଏଇଭଳି ଭାବରେ ବିଭିନ୍ନ ଶାସ୍ତ୍ରରେ ସବୁ ବିଭିନ୍ନ ପ୍ରକାର ଜ୍ଞାନ ରହିଛି। ଭଗବତ ଗୀତାରେ ସମସ୍ତ ଜ୍ଞାନ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିସବୁ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେ ଯଦି ଭଗବାନଙ୍କର ନାମ ଜପ କରିବା ବା କୀର୍ତ୍ତନ କରିବା, ତାହେଲେ ଆମେ ସେ ଭଗବାନଙ୍କୁ ଜାଣିପାରିବା। ତେଣୁ ଆମେ 5 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିବା ଏବଂ ତାପରେ ଆମର ପ୍ରସାଦ ରହିଛି, ପ୍ରସାଦ ପାଇବା। ତେଣୁ ଆମେ 5 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିବା, ଆପଣ ଟିକେ ତାପରେ ଆମର ସବୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ।
ଆଚ୍ଛା, ତ ବର୍ତ୍ତମାନ ପୁଷ୍ପାଞ୍ଜଳି ଦିଆହବ। ତମେ ପୁଷ୍ପାଞ୍ଜଳି ଦେଇସାରିଲା ପରେ ସାର୍ ଏମାନଙ୍କୁ ଲାଇନ୍ କରି ନେଇପାରିବା।